바보 탐패지 돼. ଚାପ ଫଳେ ଏଣୁ ଯାଦବ ବଂଶ ନାଶ ରହିଲେ ଚାରି ପାଞ୍ଚ ଶେଷ ଈଶ୍ୱର କ୍ରୀଡ଼ା ଏ ଜଗତ ପ୍ରାଣୀ ଏ ଈଶ୍ୱର ଆୟତ ମାରନ୍ତି ଏ କୁଆର ବଳେ ଜଳ ଜନ୍ତୁ ଏ ଜେହ୍ନେ ଜଳେ ନିର୍ବଳ ଜନ୍ତୁଙ୍କୁ ଗିଣନ୍ତି ନିଜ ମରଣ ନ ଜାଣନ୍ତି ଦୁର୍ବଳ ପ୍ରାଣୀ କି ସବଳେ ଦର୍ପ ହରନ୍ତି ଅବହେଳେ ଏହି ପ୍ରକାରେ ଯଦୁ ବୋଳେ କଳି ଭିଆଇ ମଧ୍ୟ ଭୋଳେ ଯଦୁଙ୍କୁ ଯଦୁ ବୋଳେ ମାରି ଭୂମିର ଭାରା ଅପହରି ଗୋବିନ୍ଦ କଲେ କର୍ମ ଯେତେ ଲୀଳା ବିହାରେ ଜଗତେ ତା ଦେଶ କାଳ ଅର୍ଥ ଯୁକ୍ତ ଶୀତଳ ବାଣୀ ଜନହିତ ସେ ବାଣୀ ସ୍ମରି ମୋର ଚିତେ ପ୍ରାଣ ଦହ ଅନ୍ତର୍ଗତେ ସୁତ ବାଚ
ଭାରନାସ
कर्म पास छेदे जोगे शरीर रंधा रंधी वचन मने लीन करी वायु धारणे मन धरी वायु धारण प्राण जेहे अपाने ताहा कुमिसाई अपान उत्सर्ग सहित जे मार्गे होए अंतर्गत से मृत्यु देव को पंच
पंच प्राण पथ
श्रीमद्भागवते महापुराणे परमहंस्यं संहितायां प्रथमस्कन्धे पाण्डवसुरगरोणं नाम पञ्चदशाध्यायः।